ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ଜୁହାର। ପହିଲା ମୁଖିଆ ଖବର। ସାଧାରଣତନ୍ତ୍ର ଦିବସ ଆଗୁନୁ ଆଜି ବେଲବୁଡ଼େ ଦେଶକେ ସମ୍ବୋଧିତ କଲେ ରାଷ୍ଟ୍ରପତି। ଦେଶ ଆବାକାଲ ପାଳନ ହେବା 76 ନମ୍ବର ସାଧାରଣତନ୍ତ୍ର ଦିବସ। ଉଲ୍ଲେଖନୀୟ ସେବା ଲାଗି ଓଡ଼ିଶାର 19 ଜଣ ପୁଲିସ ଅଧିକାରୀ ପାଇବେ ପଦକ। ଭାରତ ପୃଥିବୀର ସର୍ବବୃହତ ଗଣତନ୍ତ୍ର କହିଲେ ରାଷ୍ଟ୍ରପତି। ଆଉ ସୋନପୁରରେ ଚାଲିଥିବା ସର୍ବଭାରତୀୟ ଲାଲମଣି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆବାକାଲ ହେବା ଫାଇନାଲ ମ୍ୟାଚ। ଏଥର ପୁରା ଖବର। 76 ନମ୍ବର ସାଧାରଣତନ୍ତ୍ର ଦିବସ ଆଗନୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବେଲବୁଡ଼େ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍। ଏ ଅବସରରେ ରାଷ୍ଟ୍ରପତି ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାବାର ସହିତ ଦେଶ ଲାଗି ଜୀବନ ଦେଇଥିବା ବୀର ଯବାନମାନଙ୍କୁ ଶ୍ରୋତା କରିଛନ୍। ଜନମାଟକେ ବିଦେଶୀ ଶାସନରୁ ମୁକଲାବାର ଲାଗି ବୀର ଯବାନମାନେ ସବୁନୁ ବଡ଼ ବଳିଦାନ ଦେଇଥିଲେ ବୋଲି ରାଷ୍ଟ୍ରପତି କହିଛନ୍। ଏ ବଛର ଭଗବାନ ବିର୍ସା ମୁଣ୍ଡାଙ୍କର 150 ନମ୍ବର ଜୟନ୍ତୀ ପାଳନ କରବାର ବିଷୟକେ ନେଇକରି ରାଷ୍ଟ୍ରପତି କହିଛନ୍, ସେ ହେଉଛନ୍ ଜଣେ ଆଗଧାଡ଼ିର ସ୍ୱାଧୀନତା ସଂଗ୍ରାମୀ ଯାହାଙ୍କର ଭୂମିକାକେ ଜାତୀୟ ଇତିହାସଟି ବଡ଼ ଠାନ୍ ଦିଆଯାଇଛେ। ଏ ଅବସରରେ ରାଷ୍ଟ୍ରପତି ମହାତ୍ମା ଗାନ୍ଧୀ, ରବୀନ୍ଦ୍ରନାଥ ଟେଗୋର ଆର୍ ବାବା ସାହେବ ଆମ୍ବେଦକରଙ୍କର ବାଗିର ମହାନ ବ୍ୟକ୍ତିତ୍ୱମାନଙ୍କୁ ଭିଲ୍ ମନେ ପକାଇଛନ୍। ଆମର ସମ୍ବିଧାନ ଗୋଟିଏ ଜୀବନ୍ତ ଦସ୍ତାବିଜ ହୋଇପାରିଛେ, କାହିଁ ଯେ କି ଯୁଗ ଯୁଗ ଧରିକିରି ଜୀବନ ଲାଗି ଆମର ନୈତିକ ଦୃଷ୍ଟିକୋଣଟି ନାଗରିକମାନଙ୍କର ଅଖଣ୍ଡତା ଗୋଟିଏ ମୁଖିଆ ଜିନିଷ ହୋଇଛି ବୋଲି ରାଷ୍ଟ୍ରପତି ତାଙ୍କର ଅଭିଭାଷଣଟି କହିଛନ୍। ବିଗତ 75 ବର୍ଷର ଧରିକରି ସମ୍ବିଧାନ ଆମର ପ୍ରଗତିର ବାଟକେ ପ୍ରଶସ୍ତ କରିଛେ ବୋଲି ସେ କହିଛନ୍। ଚାଷୀ ଭାଇ ଭଉଣୀମାନେ ପରିଶ୍ରମ କରିକରି ଆମର ଦେଶକେ ଖାଦ୍ୟ ଉତ୍ପାଦନଟି ଆତ୍ମନିର୍ଭରଶୀଲ କରିପାରିଛନ୍ ବୋଲି ରାଷ୍ଟ୍ରପତି କହିଛନ୍।
ପିଛିଲେ 75 ବର୍ଷ ସେ ସମ୍ବିଧାନ ନେ ଆମର ପ୍ରଗତି କା ମାର୍ଗ ପ୍ରଶସ୍ତ କିଆ ହେ। ଆଜକେ ଦିନ ହାମ ସମ୍ବିଧାନ ସଭାକେ ପ୍ରାରୂପ ସମିତିକେ ଅଧ୍ୟକ୍ଷ ଡାକ୍ତର ଭୀମରାଓ ଆମ୍ବେଦକର, ସଭାକେ ଅନ୍ୟ ପ୍ରତିଷ୍ଠିତ ସଦସ୍ୟ, ସମ୍ବିଧାନକେ ନିର୍ମାଣ ସେ ଯୁଡ଼େ ବିଭିନ୍ନ ଅଧିକାରୀ ଓ ଏସେ ଅନ୍ୟ ଲୋକଙ୍କେ ପ୍ରତି ଆପଣ କୃତଜ୍ଞତା ବ୍ୟକ୍ତ କରତେ ହେଁ, ଜିନ୍କେ କଠିନ ପରିଶ୍ରମକେ ଫଲସ୍ୱରୂପ ଆମେ ଏ ବିଲକ୍ଷଣ ଗ୍ରନ୍ଥ ପ୍ରାପ୍ତ ହୁଆ।
ନୂଆଦିଲ୍ଲୀର କର୍ତ୍ତବ୍ୟ ପଥନ ଆବାକାଲ ହେବାରକେ ଥିବା ଜାତୀୟ ସାଧାରଣତନ୍ତ୍ର ଦିବସ ସମାରୋହଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିକରି ସମ୍ମିଳିତ ପ୍ୟାରେଡ୍ର ଅଭିବାଦନ ଗ୍ରହଣ କରିବେ। ସମ୍ବିଧାନର 75 ବର୍ଷର ପୂର୍ତ୍ତି ଆର୍ ଜନଭାଗିତା ନିଦର୍ଶନ ସ୍ୱରୂପ ନୌସେନା, ବାୟୁସେନା, ସ୍ଥଳସେନା, ଅର୍ଦ୍ଧସାମରିକ ବାହିନୀ, ଏନ୍ସିସି, ଏନ୍ଏସ୍ଏସ୍ ଆର୍ ଭିନ୍ ଭିନ୍ ବର୍ଗର ସାମରିକ ପୁଲିସ ବାହିନୀ ତରଫୁ ସମ୍ମିଳିତ ପ୍ୟାରେଡ୍ ହେବା। ପ୍ୟାରେଡ୍ଥି ଭିନ୍ ଭିନ୍ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 31 ପ୍ରଜ୍ଞାପନ ମେଣ୍ଟି ସ୍ୱର୍ଣ୍ଣିମ ଭାରତ ବିରାସତ ଓ ବିକାଶର ବାର୍ତ୍ତା ପ୍ରଦର୍ଶନ କରାଯିବା। ଏତାର ଆଗନୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀଠାରେ ଜାତୀୟ ଯୁଦ୍ଧ ସ୍ମାରକୀନ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ। ସମାରୋହଟି ମୁଖ୍ୟ ଅତିଥି ଭାବେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରାବୋ ସୁବିଆନ୍ତୋ ଯୋଗଦେବେ। ସରକାରଙ୍କର 160 ଜଣ ସେନାକର୍ମୀ ଆର୍ 190 ଜଣ ବ୍ୟାଣ୍ଡ କଣ୍ଟିଜେଣ୍ଟ ପ୍ୟାରେଡ୍ଟି ଭାଗ ନେବେ। ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ଭୁବନେଶ୍ୱର ଗାନ୍ଧୀ ମାର୍ଗଠାରେ ହେବା। ରାଜ୍ୟପାଳ ଡକ୍ଟର ହରିବାବୁ କୁମ୍ଭମ୍ ପାଟି ପ୍ୟାରେଡ୍ଥି ଅଭିବାଦନ ଗ୍ରହଣ କରିବେ। ଜିଲ୍ଲାସ୍ତରଠି ମନ୍ତ୍ରୀ ଆର୍ ଜିଲ୍ଲାପାଳମାନେ ଜାତୀୟ ପତାକା ଉତ୍ତୋଳନ କରିବେ ବୋଲି ସୂଚନା ମିଳିଛି। ସାଧାରଣତନ୍ତ୍ର ଦିବସକେ ଆଡ଼ମ୍ବର ସହିତ ପାଳନ କରବା ଲାଗି ପହିଲା ଥର ଲାଗି ଓଡ଼ିଶା ଉପକୂଳ ନଥିବା 10 ଦ୍ୱୀପଥି ସାଧାରଣତନ୍ତ୍ର ଦିବସ ପାଳନ କରାଯିବା। ଡିଜିପି ଆଇଜି ସମ୍ମିଳନୀଟି ପ୍ରଧାନମନ୍ତ୍ରୀ ଇ ବାବଦେ କହିବାର ଉତ୍ତରୁ କୋଷ୍ଟଗାର୍ଡ ତରଫୁ ଏଥିଲାଗି ଜାଗା ବଛାଯାଇଛି ବୋଲି ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର ସୂଚନା ଦେଇଛନ୍। ସେ କହିଛନ୍, ଏ ଦ୍ୱୀପମାନଙ୍କେ ପୁଲିସ ତରଫୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସାଧାରଣତନ୍ତ୍ର ଦିବସ ଅବସରରେ ଭିନ୍ ଭିନ୍ ରାଜ୍ୟର ପୁଲିସ, ଅଗ୍ନିଶମ ବାହିନୀ, ହୋମଗାର୍ଡ ଆଉ ସିଭିଲ୍ ଡିଫେନ୍ସ ବାଗିର କ୍ଷେତ୍ରମାନଙ୍କେ ଉଲ୍ଲେଖନୀୟ ସେବା ଓ ସାହସିକତା ଲାଗି ଜାତୀୟ ସାହସିକତା ଆର୍ ସେବା ପୁରସ୍କାର ଘୋଷଣା କରାଯାଇଛି। ଏ ବଛର ଉଲ୍ଲେଖନୀୟ ସେବା ଲାଗି ରାଜ୍ୟର 19 ଜଣ ପୁଲିସ ଅଧିକାରୀଙ୍କୁ ସମ୍ମାନଜନକ ପୁରସ୍କାର ଦିଆଯିବା। ଏ ବାବଦେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫୁ ତାଲିକା ବାହାରିଛି। ବିଶିଷ୍ଟ ସେବା ଲାଗି 2 ଜଣଙ୍କୁ ରାଷ୍ଟ୍ରପତି ପଦକ, କାର୍ଯ୍ୟକ୍ଷେତ୍ରଟି ସାହସିକତା ଦେଖାଇଥିବା ଲାଗି 6 ଜଣଙ୍କୁ ସାହସିକତା ପୁଲିସ ସେବା ପଦକ ଆର୍ 11 ଜଣଙ୍କୁ ଉଲ୍ଲେଖନୀୟ ପୁଲିସ ସେବା ପଦକ ଦିଆଯିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ମତଦାନ ବାଗିର ଆଉ କିଛି ନାଇଁନ, ମୁଇଁ ଜରୁର ଭୋଟ ଦେମି ବାର୍ତ୍ତା ନେଇକରି ଆଜି ସାରା ଦେଶେ 15 ନମ୍ବର ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି। 1950 ଜାନୁଆରୀ 26 ତାରିଖ ଦିନ ଭାରତ ଗୋଟିଏ ଧର୍ମନିରପେକ୍ଷ ସାର୍ବଭୌମ ରାଷ୍ଟ୍ର ଘୋଷିତ ହୋଇଥିଲା। ଇତାର ଦିନକର ଆଘନୁ ଆଜିର ଦିନେ ଭାରତର ନିର୍ବାଚନ କମିଶନ ସ୍ଥାପନା ହୋଇଥିଲା। ଆଜିର ଦିନକେ ଶ୍ରୋତା କରବାର ଲାଗି ଫି ବର୍ଷର ଜାନୁଆରୀ 25 ତାରିଖକେ ଜାତୀୟ ମତଦାତା ଦିବସ ଭାବେ ପାଳନ କରାଯାଉଛି। ନୂଆଦିଲ୍ଲୀଠାରେ ହୋଇଥିବା ଜାତୀୟ ମତଦାତା କାର୍ଯ୍ୟକ୍ରମଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖିଆ କୁନୁଆ ଭାବେ ଯୋଗ ଦେଇକରି ଭାରତର ଗଣତନ୍ତ୍ର ପୃଥିବୀର ସବୁନୁ ପୂର୍ଣ୍ଣ ବଡ଼ ଆର୍ ବିବିଧତା ଅତି ଭରପୁର ବୋଲି କହିଛନ୍। ଆଧୁନିକ ପୃଥିବୀ ଲାଗି ଭାରତର ଗଣତନ୍ତ୍ର ଉଲ୍ଲେଖନୀୟ ଆର୍ ଅନନ୍ୟ ଉଦାହରଣ ଆର୍ ଦେଶ ନିର୍ବାଚନ ପ୍ରକ୍ରିୟାନୁ ଅଲଗା ରାଷ୍ଟ୍ରମାନେ ଶିକ୍ଷା ନଉନ୍ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତଦାତା ଦିବସ ଅବସରରେ ଦେଶର ନାଗରିକମାନଙ୍କୁ ଯୋଗ ଦେବା ଲାଗି ଆହ୍ୱାନ ଦେଇଛନ୍। ଗଣତାନ୍ତ୍ରିକ ମୂଲ୍ୟବୋଧକେ ବଜାୟ ରଖିକରି ଦେଶର ଭବିଷ୍ୟତକେ ବରକସ କରବାର୍ ଲାଗି ଶ୍ରୀ ମୋଦି କହିଛନ୍। ମତଦାନ ଅଧିକାରକେ ବ୍ୟବହାର କରିକରି ଗଣତନ୍ତ୍ରକେ ବରକସ କରବାର୍ ଲାଗି ରାଜ୍ୟପାଳ ଡକ୍ଟର ହରିବାବୁ କୁମ୍ଭମ୍ ପାଟି ଜାତୀୟ ଭୋଟର ଦିବସ ଅବସରରେ କହିଛନ୍। ଗଣତନ୍ତ୍ରର ମୂଲ୍ୟବୋଧକେ ବଜାୟ ରଖିକରି ମତଦାନ ଲାଗି ଆମର ପ୍ରତିବଦ୍ଧତାକେ କାଏମ ରଖମା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଫି ଭୋଟ ଗଣତନ୍ତ୍ରକେ ସଶକ୍ତ କରବାର ସହିତ ରାଜ୍ୟ ଆଉ ଦେଶର ଭବିଷ୍ୟତ ଗଠନ କରବାର୍ ଲାଗି ଜରୁରୀ ଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଆଜିର ଦିନେ ଫି ଭୋଟର ମୂଲ୍ୟ ଆର୍ ଉଜ୍ଜଲ ଭବିଷ୍ୟତ ଗଢ଼ବାର୍ ଲାଗି ସବୁ ନାଗରିକମାନଙ୍କର ଭୂମିକାକେ ସ୍ୱର କରାସି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ 15 ନମ୍ବର ଜାତୀୟ ମତଦାତା ଦିବସ ପାଳନ କରାଯାଇଛି। ଏ ଅବସରରେ ଜିଲ୍ଲା ପ୍ରେକ୍ଷାଳୟନୁ ଗୋଟିଏ ସଚେତନତା ଶୋଭାଯାତ୍ରା ସହର ବୁଲିଥିଲା। କଳାହାଣ୍ଡି ଜିଲ୍ଲାପାଳଙ୍କର ସଦ୍ଭାବନା ଗୃହଠାରେ ମତଦାତା ଦିବସ ପାଳିତ ହୋଇଯାଇଛି। ଇତାର ଆଗନୁ ଛାତ୍ରଛାତ୍ରୀ ଶିକ୍ଷକ କର୍ମଚାରୀ ଆଉ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇକରି ଗୋଟିଏ ସଚେତନତା ଶୋଭାଯାତ୍ରା କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ 15 ନମ୍ବର ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ଗୋଟିଏ ଶୋଭାଯାତ୍ରା ସହର ବୁଲିଥିଲା। ଦେବଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଜାତୀୟ ମତଦାତା ଦିବସ ଅବସରରେ ଯୁବ ଭୋଟରମାନଙ୍କୁ ନେଇକରି ଗୋଟିଏ ସଚେତନତା ଶୋଭାଯାତ୍ରା ସହର ବୁଲିଛି। କାର୍ଯ୍ୟକ୍ରମରେ ନୂଆ ମତଦାତାମାନଙ୍କୁ ଭୋଟର ପରିଚୟପତ୍ର ଦିଆଯାଇଛି। ବୌଦ୍ଧ ଜିଲ୍ଲାଠି ଜାତୀୟ ମତଦାତା ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଏ ଅବସରରେ ଗୋଟିଏ ସଚେତନତା ଶୋଭାଯାତ୍ରା ମର୍ଜାକୁଦ ଛକଠାନୁ ଟାଉନ୍ ହଲ୍ ତକ୍ ଯାଇଥିଲା ଆଉ ନୂଆ ଭୋଟରମାନଙ୍କୁ ସ୍ୱାଗତ କରିକରି ଭୋଟର ପରିଚୟପତ୍ର ଦିଆଯାଇଥିଲା। ଅନ୍ତର୍ଭୁକ୍ତି ଅଭିବୃଦ୍ଧି ଲାଗି ପର୍ଯ୍ୟଟନର ବାର୍ତ୍ତା ନେଇକରି ଆଜି ଜାତୀୟ ପର୍ଯ୍ୟଟନ ଦିବସ ପାଳନ କରାଯାଇଛି। ଦେଶର ଅର୍ଥବ୍ୟବସ୍ଥାର ଉନ୍ନତି ଆର୍ ପର୍ଯ୍ୟଟନର ମହତ୍ଵ ବାବଦେ ସଚେତନ କରିବାର ଉଦ୍ଦେଶ୍ୟ 1948 ମସିହାନୁ ଫି ବଛର ଆଜିର ଦିନେ ଜାତୀୟ ପର୍ଯ୍ୟଟନ ଦିବସ ପାଳିତ ହୋଇଆସୁଛି। ପର୍ଯ୍ୟଟନ ଶିଳ୍ପ ଲାଗି ଦେଶର ଲାଖ ଲାଖ ଲୋକ ରୋଜଗାର ପାଇବାର ସହିତ ଦେଶର ଆର୍ଥିକ ବ୍ୟବସ୍ଥାକେ ବରକସ କରବାର୍ତି ପର୍ଯ୍ୟଟନ ଶିଳ୍ପ ସାହାଯ୍ୟ କରୁଛି। ନୂଆଦିଲ୍ଲୀଠାରେ ହେବାର୍କେ ଥିବା ସାଧାରଣତନ୍ତ୍ର ଦିବସ ସମାରୋହଟି ଯୋଗ ଦେବାର୍କେ ଦେଶର ଭିନ୍ ଭିନ୍ କ୍ଷେତ୍ରଟି ଉଲ୍ଲେଖନୀୟ କାମ କରିଥିବା ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି। ସମାରୋହଟି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଏନ୍ଏସ୍ଏସ୍ ଛାତ୍ର ରାଜବୀର ବାଙ୍କୁ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେବାର୍କେ ସୁଯୋଗ ମିଳିଛି। ଏ ବାବଦେ ଏନ୍ଏସ୍ଏସ୍ ଛାତ୍ର ରାଜବୀର ଆକାଶବାଣୀକେ କହିଛନ୍।
ନମସ୍କାର, ମୁଁ ରାଜବୀର ବାଙ୍କ, ଓଡ଼ିଶା କଳାହାଣ୍ଡି ଭବାନୀପାଟଣା ଜୟପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଜଣେ ଏନ୍ଏସ୍ଏସ୍ ଛାତ୍ରଟିଏ। ମାନନୀୟ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଜୀଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ। ସେ ମୋତେ ଏହି ସାଧାରଣତନ୍ତ୍ର ଦିବସର ସ୍ୱତନ୍ତ୍ର ଅତିଥି ଭାବେ ସୁଯୋଗ ପ୍ରଦାନ କରିଥିବାରୁ ମୋର ହୃଦୟଭର ନମସ୍କାର। ମୋ ଭଳି ଛାତ୍ରଟିକୁ ଏତେ ସବୁ ସୁବିଧା ଦେଇ ଏହି ସାଧାରଣତନ୍ତ୍ର ଦିବସର ଏକ ଭାଗ କରିବା ପାଇଁ ମୁଁ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି।
ସୋନପୁର ଗାନ୍ଧୀ ପଡ଼ିଆଠାରେ ଚାଲିଥିବା ସର୍ବଭାରତୀୟ ଲାଲମଣି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଖେଳିଛି। ଭୁବନେଶ୍ୱର ବାବୁଜି କ୍ଲବ ଦଳ ଏନ୍ସିଏ ଭାଇଜାଗ୍ ଦଳକେ 6 wicketରେ ହରାଇକରି ଫାଇନାଲକେ ଯାଇଛେ। ଆଗାମୀକାଲି ଭୁବନେଶ୍ୱର ବାବୁଜି କ୍ଲବ ଆର୍ ସୁନ୍ଦରଗଡ଼ ନବଜୀବନ କ୍ରିକେଟ କ୍ଲବ ଭିତରେ ଫାଇନାଲ ଖେଳାଯିବା। ହକି ଇଣ୍ଡିଆ ଲିଗ୍ର ପୁରୁଷ ବର୍ଗତି ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମଠାରେ ଆଜି ଟିମ୍ ଗୁନାସିକା ତାମିଲନାଡୁ ଡ୍ରାଗନ୍ସ 4-2 ହରାଇଛି। ଏଛେନ୍ ହାଇଦ୍ରାବାଦ ତୋଫାନ୍ସ ଆର୍ ୟୁପି ରୁଦ୍ରାସ ଭିତରେ ମ୍ୟାଚ୍ ଚାଲିଛି। ଆଗାମୀକାଲି ମହିଳା ବର୍ଗତି ଟାଇଟଲ ଲାଗି ଓଡ଼ିଶା ୱାରିୟର୍ସ ଆର୍ ସୁରମା ହକି କ୍ଲବ ଭିତରେ ଖେଲ ହେବା। 38 ରାଷ୍ଟ୍ରୀୟ କ୍ରୀଡ଼ା ପ୍ରତିଯୋଗିତା ଏବଂ ମଙ୍ଗଳବାରନୁ ଫେବୃଆରୀ 14 ତକ ଉତ୍ତରାଖଣ୍ଡଠାରେ ହେବା। ପ୍ରତିଯୋଗିତାଟି ଓଡ଼ିଶାନୁ 302 ଖେଳାଳି ଭାଗ ନେବେ। ଏ ଅବସରରେ ଗଲାକାଲି କଳିଙ୍ଗ ଷ୍ଟାଡିୟମଠାରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଖେଳାଳି ଆର୍ ସହାୟକ କର୍ମଚାରୀମାନଙ୍କୁ ଭେଟିକରି ଶୁଭେଚ୍ଛା ଜଣାଇଥିଲେ। ଶେଷ ମୁଖ୍ୟ ଖବର ଫେରଘାଏ। ସାଧାରଣତନ୍ତ୍ର ଦିବସ ଆଗନୁ ଆଜି ବେଲବୁଣେ ଦେଶକେ ସମ୍ବୋଧିତ କଲେ ରାଷ୍ଟ୍ରପତି। ଦେଶ ଆଗାମୀକାଲି ପାଳନ ହେବା 76 ସାଧାରଣତନ୍ତ୍ର ଦିବସ। ଉଲ୍ଲେଖନୀୟ ସେବା ଲାଗି ଓଡ଼ିଶାର 19 ପୁଲିସ ଅଧିକାରୀ ପାଇବେ ପଦକ। ଭାରତ ପୃଥିବୀର ସର୍ବବୃହତ ଗଣତନ୍ତ୍ର କହିଲେ ରାଷ୍ଟ୍ରପତି। ଆଉ ସୋନପୁରରେ ଚାଲିଥିବା ସର୍ବଭାରତୀୟ ଲାଲମଣି କ୍ରିକେଟ ଟୁର୍ଣ୍ଣାମେଣ୍ଟର आबा कल हवा फाइनल मैच आज आंचलिक खबरिन शेष जुहार।